ନମସ୍କାର, ମୋ ନାଁ ହେଉଛି କିଶୋର ଚନ୍ଦ୍ର ପ୍ରଧାନ। ମୁଁ ଧରାକୋଟ ବ୍ଲକ ଆଇନା ଅର୍ଗାନାଇଜେସନରେ ମୁଁ କାମ କରୁଛି। ଯେହେତୁ ମୁଁ ଗୋଟେ ଭିନ୍ନକ୍ଷମ ପ୍ରୋଜେକ୍ଟରେ କାମ କରୁଛି, ଯୋଉଟାକି ଆମର ଧରାକୋଟ ବ୍ଲକରେ ସିଭିଆର୍ ପ୍ରୋଜେକ୍ଟ ଚାଲିଛି, ଯୋଉଟାକି ମୋର ପ୍ରଫେସନାଲ ମୁଁ କାମ କରୁଛି ଶ୍ରବଣ ବା ଶିଶୁ ଏବଂ ଲୋକମାନଙ୍କ ପାଇଁ, ଯୋଉଟାକି ଓଡ଼ିଶା ସରକାରଙ୍କର ଶ୍ରବଣ ବା ପିଲାମାନଙ୍କୁ ଲୋକମାନଙ୍କୁ ଭତ୍ତାର ସୁବିଧା ରହିଛି, କିନ୍ତୁ କିଛି ଲୋକ ଜାଣିପାରୁନଥିଲେ, ଯୋଉଟାକି ମୋ ମାଧ୍ୟମରେ 40 ଶିଶୁ ଏବଂ ଲୋକ ଆର ଉପକୃତ ହେଇଛି। ଯୋଉଟାକି ଆମେ ଧରାକୋଟରେ ଗୋଟେ ପ୍ୟାରେଣ୍ଟସ ଗ୍ରୁପ ମାଧ୍ୟମରେ, ଯୋଉଟାକି ପ୍ୟାରେଣ୍ଟସ ଗ୍ରୁପ ତାଙ୍କର ଅଭିଭାବକ ମାନେ ତାଙ୍କର ଆପ୍ଲିକେସନ ଫର୍ମ ନେଇକିରି ଏସଙ୍କ ପାଖକୁ ଧରି ଯାଇଥିଲେ, ଯୋଉଟାକି ସେମାନେ ଏସଙ୍କ ମାଧ୍ୟମରେ ତାଙ୍କର 40 ତାଙ୍କର ଇଏ ବାଧ୍ୟ ଭତ୍ତା ହେଇଯାଇଛି, ଯୋଉଟାକି ସେଇଟା ମୋ ପାଇଁ ଗୋଟେ ସକ୍ସେସ ଷ୍ଟୋରି। ଧନ୍ୟବାଦ।
ଏବେ କଣ କହିବି, ଆମେ ଗୋଟେ ନମ୍ବର